चतुर्थाध्यायः हेमन्ते भागवत वाणी सुत मुनिंक मुख शुणी मुनिंक मध्ये कर्म शुद्ध सौनक नामे कुल वृद्ध सर्व मुनिंक अवधाने पुछन्ति मधुर वचने सौनक उवाच No. ତାଙ୍କୁ କେହି ନ ଜାଣ ହୋଇ କେମନ୍ତେ ପରୀକ୍ଷିତ ମିଳେ ମିଳିଲେ ଜାହ୍ନବୀର କୋଳେ ତହିଁରେ କମୁନି ମଧେ ହେ ଭାଗବତର ସମ୍ବାଦେ ପ୍ରଜାଙ୍କ ଦ୍ୱାରେ ସାୟଙ୍କାଳେ ଯେ ନିତ୍ୟ ଭିକ୍ଷା ଅର୍ଥେ ମି ତୀର୍ଥ ଫଳ ଦେ ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଭାବେ ଅଭିମନ୍ୟୁ ସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ ଅଦ୍ଭୁତ ପ୍ରାୟ ତାହା ଶୁଣି କରିବୁ ଭବ ତରଙ୍ଗିଣୀ ସେ ସର୍ବରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତି ଧର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଛାଡ଼ିବ ଯେ ମନ୍ତେ ତୁମ୍ଭେ ସର୍ବଜ୍ଞ ନିର୍ବିକାର କହ ସଂଶୟ ଯାଉ ଦୂର ହେମନ୍ତେ ସୌନ କବଚନେ ସକଳ ପ୍ରଶ୍ନ ପ୍ରଶ୍ନ ପର ସଂସୀ ସୁତୱାଚ ଶୁଣ ସକଳ ମୁନି ଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗନ୍ତେ ଦ୍ୱାପର ଯୁଗ ଉପଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ଜୀବର।